ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଚନ୍ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ଭୁବନେଶ୍ୱର ଏଜି ଛକ୍ନ ଡକ୍ଟର ବିଆର୍ ଆମ୍ବେଦକରଙ୍କର ପ୍ରତିମୂର୍ତ୍ତିକେ ଉନ୍ମୋଚନ କରିବେ। ତାରୁତ୍ରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଗସ୍ତ କରିବେ। ସକାଳବେଳା କଲେଇକୁଣ୍ଡା ବିମାନବନ୍ଦରନ ପହଞ୍ଚିବା ରୁତ୍ରୁ ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ଠାରେ ପହଞ୍ଚିକରି ନିଜର ଗାଁ ଉପରବେଡ଼ାନ ପହଞ୍ଚିବେ। ସେନ ସେ ଶିକ୍ଷକ ଶିକ୍ଷୟିତ୍ରୀ ଆର୍ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ଗାଁର ଲୋକର ସାଙ୍ଗେ ଆଲୋଚନା କରିବା ରୁତ୍ରୁ ଦ୍ୱିପହରେ ରାଇରଙ୍ଗପୁରନ ଥିବାର ନିଜର ଘରକେ ଯିବେ। ଉପରବେଳା ରାଇରଙ୍ଗପୁର ମହିଳା କଲେଜନ ଛାତ୍ରଛାତ୍ରୀ ଆର୍ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସାଙ୍ଗେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗଲାକାଲି ଉପରବେଳା ଭୁବନେଶ୍ୱରଠାରେ କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟର 40 ନମ୍ବର ସମାବର୍ତ୍ତନ ଉତ୍ସବଟି ଯୋଗ ଦେଇଥିଲେ ଆର୍ ନ୍ୟାୟିକ ଅଦାଲତ କମ୍ପ୍ଲେକ୍ସକେ ଉଦ୍ଘାଟନ କରିଥିଲେ। କେନ୍ଦ୍ର ସୂଚନା ଆଉ ପ୍ରସାରଣ ଆର୍ ରେଲ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଲୱେ ଷ୍ଟେସନର ନୂଆ ଇଷ୍ଟ ସାଇଟ୍ ଷ୍ଟେସନ ଭବନର ଉଦ୍ଘାଟନ କରିବେ। କଟକ ରେଲ୍ ଷ୍ଟେସନର ଇଷ୍ଟ ସାଇଟ୍ ଷ୍ଟେସନ ଭବନ ଜରିଏ ଜାତୀୟ ରାଜପଥ ଆଡୁ ଯାତ୍ରୀମାନଙ୍କୁ ସିଧାସଳଖ ଯାତ୍ରାକେ ସହଜ କରିବା, ଲୋକର ସୁବିଧା ଆର୍ ଯାତ୍ରାକେ ସହଜ କରିବାର ଲାଗି ଇ ବିକାଶ କରାଯାଇଛି। ଓଡ଼ିଶାନ ରେଲ୍ ଭିତ୍ତିଭୂମି ବିକାଶତି ଇ ପ୍ରକଳ୍ପ ଗୋଟେ ନୂଆ ଅଧ୍ୟାୟ ସୃଷ୍ଟି କରିବା, ଯେନ୍ଟାକି ରେଲ୍ ନେଟୱାର୍କ ନିର୍ମାଣର ଦୃଷ୍ଟିକୋଣ ସହିତ ସମାନ ଆଏ। ବର୍କସ୍ ସାମାଜିକ ବିଜ୍ଞାନ ଗବେଷଣା ଭାରତୀୟତାର ସଭ୍ୟତାକେ ମଜବୁତ କରିବାର ସହିତ ଭବିଷ୍ୟତ ଲାଗି ରାସ୍ତା ଫର୍ଚ୍ଚା କରୁଛେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ଗଲାକାଲି ନୂଆଦିଲ୍ଲୀଠାରେ ସାମାଜିକ ଆଉ ମାନବ ସମ୍ବଲ ବିଜ୍ଞାନଥି ଭାରତୀୟ ସାମାଜିକ ବିଜ୍ଞାନ ଗବେଷଣା ପରିଷଦର ଗବେଷଣା କାର୍ଯ୍ୟକ୍ରମ ମୂଲ କରିବାର ଅବସରରେ ସେ ଇଟା କହିଛନ୍। ସେ କହିଛନ୍ ଯେ ଭାରତ ହେଉଛି ଗୋଟିଏ ଜୀବନ୍ତ ପ୍ରାଚୀନ ସଭ୍ୟତା। ସଭ୍ୟତାର ଅଭିବୃଦ୍ଧିକେ ସୁନିଶ୍ଚିତ କରିବାର୍ତ୍ତି ମଜବୁତ ସାମାଜିକ ଗବେଷଣା ବଡ଼ ଭୂମିକା ଗ୍ରହଣ କରିଛି। ଏହି ପଦକ୍ଷେପ ବ୍ୟକ୍ତିଗତ ଅଭିବୃଦ୍ଧିକେ ତହକାବାର ସହିତ ଦକ୍ଷ ଗବେଷକ ସୃଷ୍ଟି କରିବା। ଭୁବନେଶ୍ୱର ୟୁନିଟ୍ 3 ଇଡ୍କୋ ପ୍ରଦର୍ଶନୀ ପଡ଼ିଆନ ଆଜିଠାନୁ 6 ନମ୍ବର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ହେବାରକେ ଯାଉଛି। ଉଦ୍ଘାଟନୀ ଉତ୍ସବଟି ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ କୁନୁଆ ଭାବେ ଯୋଗଦେବେ। ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ବିଭାଗ ତରଫ ହେଉଥିବା ଇ ମହୋତ୍ସବ ଆଇବା 17 ତାରିଖ ତକ ଚାଲବା। ମହୋତ୍ସବଟି 400 ଷ୍ଟଲ୍ ସହିତ 200 ପ୍ରକାଶକ ଆଉ ବହି ବିକ୍ରେତା ଯୋଗଦେବେ। ହରିୟାଣାର କୁରୁକ୍ଷେତ୍ରନ ମୂଲ ହୋଇଥିବାର ଆନ୍ତଃରାଷ୍ଟ୍ରୀୟ ଗୀତା ମହୋତ୍ସବନ ଓଡ଼ିଶା ଷ୍ଟେଟ୍ ପାର୍ଟନର ଭାବେ ଯୋଗ ଦେଇଛି। ଇ ଗୀତା ମହୋତ୍ସବନ ଭବ୍ୟ ଆକାରରେ ତିଆରି କରାଯାଇଥିବାର ଓଡ଼ିଶା ମଣ୍ଡପକେ ଗଲାକାଲି ଉଦ୍ଘାଟନ କରାଯାଇଥିଲା। ଇଥି ହରିୟାଣାର ରାଜସ୍ୱ ମନ୍ତ୍ରୀ ବିପୁଲ ଗୋଏଲ ଆର୍ ନୂଆଦିଲ୍ଲୀନ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ କମିଶନର ବିଶାଲ ଗଗନ ଉପସ୍ଥିତ ଥିଲେ। ଇ ଓଡ଼ିଶା ମଣ୍ଡପନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ବାବଦେ ବିସ୍ତୃତ ବିବରଣୀ ଦିଆଯାଇଛି। ସମ୍ବଲପୁରର ଜମାଦାରପାଲି, ବଲାଙ୍ଗୀରର ତୁଷ୍ରା, ନୂଆପଡ଼ାର ଗୋତମା, ବରଗଡ଼ର ସତୀଭଟା ସହିତ ରାଜ୍ୟର 7 ବିମାନ ଅବତରଣ କେନ୍ଦ୍ରକେ 2B କାଟାଗୋରି ବିମାନ ବନ୍ଦର କରବାର ଲାଗି ସରକାର ପଦକ୍ଷେପ ନେଉଛନ୍। ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତରଥି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଇ ସୂଚନା ଦେଇଛନ୍। ସେ କହିଛନ୍ ଯେ ଇହାଦେ ଭୁବନେଶ୍ୱର, ଝାରସୁଗୁଡ଼ା, ରାଉରକେଲା, ଉତ୍କେଲା ଆର୍ ଜୟପୁରନ 5 ବିମାନ ବନ୍ଦର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ଦେବଗଡ଼ ଜିଲ୍ଲାର ଆଡ଼ାସ, ରାମପଲ୍ଲୀ ଆର୍ କେନ୍ଦୁଝର ଜିଲ୍ଲାର ଗୋପୁର ଗଜିପୁର ଇଲାକାନ ସୁନାଖଣିର ସନ୍ଧାନ ମିଳିଛେ। ବିଧାନସଭାନ ଇ ବାବଦ ଗୋଟିଏ ପ୍ରଶ୍ନର ଉତ୍ତରଟି ଇସ୍ପାତ ଆଉ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ ଯେ ଦେବଗଡ଼ ଜିଲ୍ଲାର ଆଡ଼ାସ ରାମପଲ୍ଲୀ ଇଲାକାନ ଭାରତୀୟ ଭୂବୈଜ୍ଞାନିକ ସଂସ୍ଥା ତରଫ ଅନୁସନ୍ଧାନ କାର୍ଯ୍ୟ କରାଯାଇଛି। ଅନୁସନ୍ଧାନକାରୀ ସଂସ୍ଥାମାନେ ଚୂଡ଼ାନ୍ତ ରିପୋର୍ଟ ଦେଲା ଉତ୍ତରୁ ବୈଷୟିକ କମିଟିର ସୁପାରିଶ ଆଗକେ ପଦକ୍ଷେପ ନିଆଯିବା ବୋଲି ସେ କହିଛନ୍। ବିଧାନସଭାନ 2024-25 ବଛର ଲାଗି ଗଲାକାଲି ଉପସ୍ଥାପିତ ହୋଇଥିବାର 12,155,73,51,000 ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍କେ ମଞ୍ଜୁରୀ ମିଳିଛି। ପୂର୍ତ୍ତ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଇତାର ଉପରେ କହିଛନ୍ ଯେ ଇ ବଛର ରାଜ୍ୟ ସରକାର ଧାରିଜ କରିଥିବା ସମ୍ବଲ ଠୁଲାବାର ଲକ୍ଷ୍ୟ ହାସଲ କରିବେ। ନଭେମ୍ବର ମାସ ଶେଷ ତକ ରାଜସ୍ୱ ସଂଗ୍ରହ କ୍ଷେତ୍ରର 10% ବୃଦ୍ଧି ହୋଇଛି ଆଉ କେନ୍ଦ୍ରୀୟ ସହାୟତା ବିଲ୍ ବଢ଼ିଛି। ଗଲା ବଛର ତୁଳନାତି ଋଣଭାର 2,597 କୋଟି କମିଛି ବୋଲି ଅର୍ଥମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟ ଆଇବାକାଲିନୁ ଗୁରୁବାର ତକ ତାପମାତ୍ରା 2-4 ଡିଗ୍ରୀ ତକ କମିପାରେ, ଯେନ୍ଥିର୍ଲାଗି ଅତ୍କା ଶୀତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆର୍ କନ୍ଧମାଳନ ଆଇବା 2 ଦିନ ତକ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯାଇପାରେ ବୋଲି ଜଣାପଡ଼ିଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ଆର୍ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ କି ସଂଖ୍ୟାଲଘୁ ସମ୍ପ୍ରଦାୟ ଆଉ ପଛୁଆ ବର୍ଗ କଲ୍ୟାଣ ବାବଦେ ପହେଲା ଅତିରିକ୍ତ ଖର୍ଚ୍ଚ ଦାବି ଆଲୋଚନା ହେବା ରୁତ୍ରୁ ସମ୍ପୃକ୍ତ ବିଭାଗୀୟ ମନ୍ତ୍ରୀଙ୍କର ଉତ୍ତର ଦେବାର ଉତ୍ରୁ ବାରିତ ହୋଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।